ବିଚାରକର୍ତ୍ତା 18 ପର୍ବ। ସେହି ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନଥିଲା, ସେତେବେଳେ ଦାନବଂଶ ବସତି ନିମନ୍ତେ ଅଧିକାର ଖୋଜୁଥିଲେ, କାରଣ ସେଦିନ ପର୍ଯ୍ୟନ୍ତ ଇସ୍ରାଏଲ ବଂଶ ମଧ୍ୟରେ ସେମାନଙ୍କ ଅଧିକାର ପଡ଼ିନଥିଲା। ଏଣୁ ଦାନ ସନ୍ତାନଗଣ ଆପଣମାନଙ୍କ ସଂଖ୍ୟା ମଧ୍ୟରୁ ସ୍ୱଗୋଷ୍ଠୀୟ 5 ଜଣ ବୀର ପୁରୁଷଙ୍କୁ ଦେଶ ଭ୍ରମଣ ଓ ଅନୁସନ୍ଧାନ କରିବାକୁ ସରିଓ ଓ ଇସ୍ରାଏଲଠାରୁ ପଠାଇଲେ ଓ ସେମାନଙ୍କୁ କହିଲେ, ଯାଇ ଦେଶ ଅନୁସନ୍ଧାନ କର। ତୈରେ ସେମାନେ ଇଫ୍ରିମ୍ ପର୍ବତମୟ ଦେଶସ୍ଥିତ ମିଖାର ଗୃହ ପର୍ଯ୍ୟନ୍ତ ଆସି ସେଠାରେ ରାତ୍ରିକ୍ଷେପଣ କଲେ। ସେମାନେ ମିଖାର ଗୃହ ନିକଟରେ ଥିବାବେଳେ ସେ ଲେବୀୟ ଯୁବାଲୋକର ରବ ଚିହ୍ନିଲେ, ତୁ ସେମାନେ ସେଠାକୁ ଯାଇ ତାହାକୁ ପଚାରିଲେ, ତୁମ୍ଭକୁ ଏଠାକୁ କିଏ ଆଣିଲା? ତୁମ୍ଭେ ଏଠାରେ କ'ଣ କରୁଅଛ ଓ ତୁମ୍ଭର ଏଠାରେ କ'ଣ ଅଛି? ତୈରେ ସେ ସେମାନଙ୍କୁ କହିଲା, ମିଖା ମୋହ ପ୍ରତି ଏହି ପ୍ରକାର ବ୍ୟବହାର କଲା, ସେ ମୋତେ ବେତନ ଦେଇ ନିଯୁକ୍ତ କରିଅଛି ଓ ମୁଁ ତାହାର ଯାଜକ ହୋଇଅଛି। ତେଣୁ ସେମାନେ ତାହାକୁ କହିଲେ, ଆମ୍ଭେମାନେ ତୁମକୁ ବିନୟ କରୁଅଛୁ, ପରମେଶ୍ୱରଙ୍କ ନିକଟରେ ପଚାର, ଆମ୍ଭମାନଙ୍କ ଯିବା ବାଟରେ ମଙ୍ଗଳ ହେବ କି ନାହିଁ ତାହା ଆମ୍ଭେମାନେ ଜାଣିବାକୁ ଚାହୁଁ। ତେଣୁ ଯାଜକ ସେମାନଙ୍କୁ କହିଲା, କୁଶଳରେ ଯାଅ, ତୁମମାନଙ୍କର ଗନ୍ତବ୍ୟ ପଥ ସଦାପ୍ରଭୁଙ୍କ ସମ୍ମୁଖରେ ଅଛି। ଏ ଉତ୍ତାରେ ସେ 5 ଜଣ ପ୍ରସ୍ଥାନ କରି ଲଇସ୍ରେ ଉପସ୍ଥିତ ହେଲେ। ପୁଣି ସେଠାସ୍ଥିତ ଲୋକମାନେ କିରୂପ ନିର୍ଭୟରେ ବାସ କରି ସିଦନୀୟମାନଙ୍କ ରୀତି ଅନୁସାରେ ଶାନ୍ତ ଓ ନିର୍ଭୟ ହୋଇଅଛନ୍ତି ଏହା ଦେଖିଲେ, କାରଣ କୌଣସି କଥାରେ ସେମାନଙ୍କୁ ଲଜ୍ଜିତ କରିବା ପାଇଁ ସେହି ଦେଶରେ କର୍ତ୍ତୃତ୍ୱ ବିଶିଷ୍ଟ କେହି ନଥିଲେ, ଆଉ ସେମାନେ ସିଦନୀୟମାନଙ୍କଠାରୁ ଦୂରରେ ଥିଲେ ଓ ଅନ୍ୟ କାହାରି ସହିତ ସେମାନଙ୍କ ସମ୍ପର୍କ ନଥିଲା। ଏ ଉତ୍ତାରେ ସେମାନେ ସରିଓ ଓ ଇସ୍ରାଏଲରେ ଆପଣା ଭାତୃଗଣ ନିକଟରେ ଉପସ୍ଥିତ ହେଲେ। ତୈରେ ସେମାନଙ୍କର ଭାତୃଗଣ ସେମାନଙ୍କୁ ପଚାରିଲେ, କି ବିଚାର? ତୈରେ ସେମାନେ କହିଲେ, ଉଠ, ସେମାନଙ୍କ ପ୍ରତିକୂଳରେ ଯିବା, କାରଣ ଆମ୍ଭେମାନେ ସେ ଦେଶ ଦେଖିଲୁ, ଦେଖ ସେ ଦେଶ ଅତି ଉତ୍ତମ, ଆଉ ତୁମ୍ଭେମାନେ କି ତୁନି ହୋଇ ରହିଅଛ? ସେହି ଦେଶକୁ ଯିବାକୁ ଓ ପ୍ରବେଶୀ ତାର ଅଧିକାର କରିବାକୁ ଆଳସ୍ୟ କର ନାହିଁ। ତୁମେମାନେ ଗଲେ ନିର୍ଭୟରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ, ପରମେଶ୍ୱର ତାହା ତୁମମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି, ସେ ସ୍ଥାନରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ। ତୈରେ ସେଠାରୁ ଦାନଗୋଷ୍ଠୀୟ 600 ଲୋକ ଯୁଦ୍ଧାସ୍ତ୍ରରେ ସସଜ ହୋଇ ସରିଓ ଓ ଇସ୍ରାଏଲରୁ ଯାତ୍ରା କଲେ। ପୁଣି ସେମାନେ ଉଠିଯାଇ ଜିହୁଦା ଅନ୍ତର୍ଗତ କିରିୟତ୍ ଜିଆଇରିମ୍ ଛାଉଣି ସ୍ଥାପନ କଲେ। ଏହି କାରଣରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନକୁ ମହନୀ ଦାନ ଦାନର ଛାଉଣି କହନ୍ତି। ଦେଖ, ଏହା କିରିୟତ୍ ଜିଆରିମ୍ର ପଛରେ ଅଛି। ଏ ଉତ୍ତାରେ ସେମାନେ ସେଠାରୁ ଇଫ୍ରିମ୍ ପର୍ବତ ଦେଶ ଆଡ଼େ ଯାଇ ମିଖାର ଗୃହ ପର୍ଯ୍ୟନ୍ତ ଗଲେ। ସେତେବେଳେ ଯେଉଁ 5 ଜଣ ଲଇସ୍ରେ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ ସେମାନେ ଆପଣା ଭାତୃଗଣକୁ କହିଲେ, ଏହି ଗୃହରେ ଯେ ଏକ ଏଫୋଦ ଓ ଠାକୁରମାନ ଆଉ ଏକ ଖୋଳା ପ୍ରତିମା ଓ ଏକ ଢଳା ପ୍ରତିମା ଅଛି, ଏହା କ'ଣ ତୁମେମାନେ ଜାଣ? ଏଣୁ ତୁମ୍ଭମାନଙ୍କର କି କର୍ତ୍ତବ୍ୟ ତାହା ବିବେଚନା କର। ତେଣୁ ସେମାନେ ସେଆଡ଼କୁ ଯାଇ ମିଖାର ଗୃହରେ ସେ ଲେବୀୟ ଯୁବାର ଗୃହକୁ ଆସି ତାହାର ମଙ୍ଗଳବାର୍ତ୍ତା ପଚାରିଲେ। ପୁଣି ଯୁଦ୍ଧାସ୍ଥଳରେ ସସଜ୍ଜ ଦାନ ସନ୍ତାନଗଣର ସେହି 600 ପୁରୁଷ ଦ୍ୱାର ପ୍ରବେଶ ସ୍ଥାନରେ ଠିଆ ହୋଇ ରହିଲେ। ଏଥିରେ ଦେଶା ଅନୁସନ୍ଧାନ ନିମିତ୍ତ ଯାଇଥିବା ସେ 5 ଜଣ ଉପରକୁ ଗଲେ। ପୁଣି ତହିଁ ଭିତରକୁ ଯାଇ ଖୋଳା ପ୍ରତିମା ଓ ଏଫଦ ଓ ଠାକୁରମାନ ଓ ଢଳା ପ୍ରତିମା ଉଠାଇ ନେଲେ। ସେ ସମୟରେ ଯାଜକ ଦ୍ୱାର ପ୍ରବେଶ ସ୍ଥାନରେ ଯୁଦ୍ଧାସ୍ତ୍ରରେ ସସଜ୍ଜ ସେହି 600 ଲୋକ ସଙ୍ଗରେ ଛିଡ଼ା ହୋଇଥିଲେ, ଆଉ ସେହି ଲୋକମାନେ ମିଖା ଗୃହକୁ ଯାଇ ଖୋଳା ପ୍ରତିମା, ଏଫୋଦ ଓ ଠାକୁରମାନ ଓ ଢଳା ପ୍ରତିମା ଆଣନ୍ତେ ଯାଜକ ସେମାନଙ୍କୁ କହିଲା, ତୁମେମାନେ କ'ଣ କରୁଅଛ? ତହିଁରେ ସେମାନେ ତାହାକୁ କହିଲେ, ତୁନି ହୁଅ, ଆପଣା ମୁହଁରେ ହାତ ଦିଅ, ଆମ୍ଭମାନଙ୍କ ସଙ୍ଗେ ଚାଲ ଓ ଆମ୍ଭମାନଙ୍କ ପିତା ଓ ଯାଜକ ହୁଅ। ଏକ ଲୋକର ଗୃହରେ ଯାଜକ ହେବା ତୁମ୍ଭର ଭଲ କି? ଇସ୍ରାଏଲ ଏକ ବଂଶ ଓ ଗୋଷ୍ଠୀର ଯାଜକ ହେବା ଭଲ। ଏଥିରେ ଯାଜକର ମନ ଆନନ୍ଦିତ ହେଲା। ତେଣୁ ସେ ଏଫୋଦ ଓ ଠାକୁରମାନ ଓ ଖୋଳା ପ୍ରତିମା ନେଇ ଲୋକମାନଙ୍କ ମଧ୍ୟରେ ଚାଲିଲା। ଏ ଉତ୍ତାରେ ସେମାନେ ମୁଖ ଫେରାଇ ପ୍ରସ୍ଥାନ କଲେ। ପୁଣି ବାଳକ ଓ ପଶୁ ଓ ସାମଗ୍ରୀ ଓ ଆପଣମାନଙ୍କ ଆଗେ ଆଗେ ଚଳାଇଲେ। ସେମାନେ ମିଖାର ଗୃହରୁ କିଛି ଦୂର କଲା ଉତ୍ତାରେ ମିଖାର ଗୃହ ନିକଟ ଗୃହବାସୀମାନେ ଦଳବଦ୍ଧ ହୋଇ ଦାନ ସନ୍ତାନଗଣର ପଛେ ପଛେ ଗୋଡ଼ାଇଲେ। ପୁଣି ଦାନ ସନ୍ତାନଗଣକୁ ଡାକି ପକାଇଲା, ତୁ ସେମାନେ ମୁଖ ଫେରାଇ ମିଖାକୁ କହିଲେ, ତୁମ୍ଭର କ'ଣ ହେଲା ଯେ ତୁମେ ଏପରି ଦଳବଦ୍ଧ ହୋଇ ଆସୁଅଛ? ତହିଁରେ ସେ କହିଲା, ମୋର ବନାଇଲା ଦେବତାମାନଙ୍କୁ, ପୁଣି ଯାଜକମାନଙ୍କୁ ତୁମେମାନେ ତ ନେଇ ଆସିଲ, ବାକି ମୋର ଆଉ କ'ଣ ଅଛି? ଆହୁରି କହୁଛ ତୁମର କ'ଣ ହେଲା? ତହିଁରେ ଦାନ ସନ୍ତାନ ଗଣ ତାହାକୁ କହିଲେ, ଆମ୍ଭମାନଙ୍କ ମଧ୍ୟରେ ତୁମର ରବ ଶୁଣା ନ ଯାଉ, କେଜାଣି କ୍ରୋଧି ଲୋକେ ତୁମ୍ଭ ଉପରେ ପଡ଼ିବେ, ତହିଁରେ ତୁମେ ଆପଣା ପ୍ରାଣ ଓ ଆପଣା ପରିବାରର ପ୍ରାଣ ହରାଇବ। ଏ ଉତ୍ତାରେ ଦାନ ସନ୍ତାନଗଣ ଆପଣା ପଥରେ ଗମନ କଲେ। ପୁଣି ମିଖା ସେମାନଙ୍କୁ ଆପଣାଠାରୁ ଅଧିକ ବଳବାନ ଦେଖି ଫେରି ଆପଣା ଗୃହକୁ ଗଲା। ତୁ ସେମାନେ ମିଖାର ନିର୍ମିତ ବସ୍ତୁ ସବୁ ଓ ତାହାର ଯାଜକକୁ ନେଇ ଲଇସ୍ରେ ସେହି ଶାନ୍ତ ଓ ନିର୍ଭୟ ହୋଇ ରହିଥିବା ଲୋକମାନଙ୍କ ନିକଟରେ ଉପସ୍ଥିତ ହେଲେ ଓ ସେମାନଙ୍କୁ ଖଡ଼ଗରେ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ। ପୁଣି ବିଚାରକର୍ତ୍ତା କେହି ନଥିଲା, କାରଣ ତାହା ସିଦନ୍ଠାରୁ ଦୂରରେ ଥିଲା, ଆଉ ଅନ୍ୟ କାହାରି ସଙ୍ଗେ ସେମାନଙ୍କ ସମ୍ପର୍କ ନଥିଲା, ଆଉ ତା ବୈଥ୍ୟ ରୋହବ ନିକଟସ୍ଥ ତଳଭୂମିରେ ଥିଲା। ଏଉତ୍ତରେ ସେମାନେ ସେହି ନଗର ନିର୍ମାଣ କରି ସେଠାରେ ବାସ କଲେ। ପୁଣି ଆପଣାମାନଙ୍କ ପୂର୍ବପୁରୁଷ ଯେ ଇସ୍ରାଏଲର ପୁତ୍ର ଦାନ, ତାହାର ନାମାନୁସାରେ ସେହି ନଗରର ନାମ ଦାନ ରଖିଲେ, ମାତ୍ର ଆଦ୍ୟରେ ସେହି ନଗର ନାମ ଲଇସ୍ ଥିଲା। ପୁଣି ଦାନ ସନ୍ତାନଗଣର ସେହି ଖୋଦିତ ପ୍ରତିମା ଆପଣାମାନଙ୍କ ପାଇଁ ସ୍ଥାପନ କଲେ। ପୁଣି ସେହି ଦେଶୀୟ ଲୋକମାନେ ବନ୍ଦୀ ରୂପେ ଦେଶାନ୍ତରିତ ହେବା ଯାଏ ମୋସାର ପୌତ୍ର ଗର୍ସନର ପୁତ୍ର ଜୋନାଥନ ଓ ତାହାର ସନ୍ତାନଗଣ ଦାନ ବଂଶର ଯାଜକ ହେଲେ। ସିଲୋରେ ପରମେଶ୍ୱରଙ୍କ ଗୃହ ଥିବାର ସମସ୍ତ ସମୟ ସେମାନେ ଆପଣାମାନଙ୍କ ପାଇଁ ମିଖାର ନିର୍ମିତ ସେହି ଖୋଦିତ ପ୍ରତିମା ସ୍ଥାପନ କରି ରଖିଲେ।